ମୁଁ ରମା ମଣି ସାହୁ ଏକାମ୍ର ବିହାରରୁ କହୁଛି, ୱାର୍ଡ ନମ୍ବର 20। ତମର ଆଜି ଗୋଟେ ମୁଁ ସିଙ୍ଗିଲ ୱିଣ୍ଡୋ ଅଛି ହେଲା, ଆଜି ଗୋଟେ ଏପିସୋଡ ଦେଖିଲି, ସେଟା ଶୁଣିଲି ଯୋଉ ଏପିସୋଡ ଅଛି, ସେଟା ଜଳ କିପରି ଆମେ ସଞ୍ଚୟିତ କରିପାରିବା ଶୁଣିଲି, ସେଟା ଭଲ ଲାଗିଲା। ଆଜି ମୁଁ ଜାଣିପାରିଲି ଯେ ଜଳକୁ କିପରି ସଞ୍ଚୟ କରିବା, ଦୂଷିତ ନ ହବ, ନଷ୍ଟ କରିବା ନାହିଁ, ଜଳକୁ ସଞ୍ଚୟ କରି ରଖିପାରିବା କିଭଳି, ଆଉ ନିଜେ ଜାଣିଲି, ଅନ୍ୟକୁ ସଚେତନ କରିବା ପାଇଁ ନିଷ୍ପତ୍ତି ନେଲି।